ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ରାଜଭବନ ସହିତ ସାଧାରଣ ଲୋକଙ୍କ ସମ୍ପର୍କ ବୃଦ୍ଧି ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଲୋକ ଅଦାଲତ ନ୍ୟାୟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି, କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼. ଭାରତର କୃଷି ସମ୍ଭାବନା ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞଙ୍କ ପ୍ରଶଂସା. ଆସାମର ମୋରିଗାଓଁରେ ଟାଟା ସେମିକଣ୍ଡକ୍ଟର ୟୁନିଟ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ. ଏବଂ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଆଜି କଲମ୍ବୋଠାରେ ହେବ ଅନୁଷ୍ଠିତ. ରାଜ୍ୟଗୁଡ଼ିକ ସାମଗ୍ରିକ ଏବଂ ନିରନ୍ତର ଉନ୍ନତି ଦ୍ୱାରା ଦେଶର ବିକାଶ ତ୍ୱରାନ୍ୱିତ ହୋଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. ରାଷ୍ଟ୍ରପତି ଭବନରେ ଆୟୋଜିତ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀର ଗତକାଲି ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି. ସେ କହିଛନ୍ତି, ଜାଣିବାର ପ୍ରୟାସ ଲକ୍ଷ୍ୟରେ ବ୍ୟାପକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟପାଳଙ୍କ ସାମୁହିକ ପ୍ରୟାସକୁ ରାଷ୍ଟ୍ରପତି ମୁର୍ମୁ ଉଚ୍ଚ ପ୍ରଶଂସା କରିଛନ୍ତି. ଏହି ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ବିଭିନ୍ନ ପରାମର୍ଶକୁ କାର୍ଯ୍ୟକାରୀ କରାଯିବା ପାଇଁ ସେ ଆଶା ପୋଷଣ କରିଛନ୍ତି. ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ତା'ର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି. ଏହାଦ୍ୱାରା ସମାଜରେ ଉନ୍ନତି ସମ୍ଭବ ହୋଇପାରିବ. ରାଜଭବନ ସହିତ ସାଧାରଣ ଲୋକଙ୍କର ସମ୍ପର୍କ ବୃଦ୍ଧି ପାଇଁ ପ୍ରୟାସ କରିବାକୁ ରାଷ୍ଟ୍ରପତି ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି. ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଯୋଗଦେଇ କହିଛନ୍ତି, ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି. ପ୍ରଭାବଶାଳୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ବଜାୟ ରଖିବା ଏବଂ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ମାଗିବା ଉଚିତ ବୋଲି ଶ୍ରୀ ଧନକଡ଼ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଭବନରେ ଶାସନରେ ଏକ ଆଦର୍ଶ ଢାଞ୍ଚା ବିକଶିତ କରିବାକୁ ଅନୁରୋଧ କରିଛନ୍ତି. ପ୍ରଯୁକ୍ତି ବିଦ୍ୟାକୁ କାର୍ଯ୍ୟକ୍ଷେତ୍ରରେ ସାମିଲ କରିବା ଏବଂ ଡିଜିଟାଇଜେସନ୍କୁ ପ୍ରୋହାହିତ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି. ନ୍ୟାୟ ପ୍ରଦାନକୁ ଲୋକ ଅଦାଲତ ମାଧ୍ୟମରେ ହିତାଧିକାରୀଙ୍କ ଦ୍ୱାରଦେଶରେ ପହଞ୍ଚାଇବାର ପ୍ରୟାସ କରାଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି. ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଫଇସଲା ଲକ୍ଷ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର ଲୋକ ଅଦାଲତର ଗତକାଲି ଉଦ୍ଯାପନୀ ସମାରୋହରେ ଯୋଗଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏହା କହିଛନ୍ତି, ଲୋକ ଅଦାଲତ ନ୍ୟାୟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି. ଆପୋଷ ଫଇସଲା ମାଧ୍ୟମରେ ବିଭିନ୍ନ ଅଦାଲତରେ ପଡ଼ି ରହୁଥିବା ମାମଲାଗୁଡ଼ିକର ସହଜ ଏବଂ ସରଳ ଉପାୟରେ ସମାଧାନ ହୋଇପାରୁଛି ବୋଲି ସେ କହିଛନ୍ତି. ଏଥିରେ ଯୋଗଦେଇ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଏହି ଲୋକ ଅଦାଲତରେ 1000ରୁ ଅଧିକ ମାମଲାର ଫଇସଲା ହୋଇଛି. ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଭାରତୀୟ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ସେ କହିଛନ୍ତି. ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ଧରି ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ଗତ 29 ତାରିଖଠାରୁ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀଠାରେ ଚାଲିଥିବା 32ତମ ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ବିଦେଶୀ ପ୍ରତିନିଧିମାନେ ଭାରତର କୃଷି ସମ୍ଭାବନା ଏବଂ ଏହାର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। 6 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ବାଂଲାଦେଶର ପ୍ରତିନିଧି ହସ୍ମିନ୍ ବିଶ୍ୱ କୃଷି କ୍ଷେତ୍ରରେ ଭାରତର ସ୍ଥିତିକୁ ପ୍ରଶଂସା କରି କହିଛନ୍ତି, ବିଶ୍ୱର କୃଷିଜାତ ଦ୍ରବ୍ୟର ଏକ ଅଗ୍ରଣୀ ଉତ୍ପାଦନକାରୀ ଦେଶ ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି। କୃଷି ଶିକ୍ଷା ଏବଂ ଭିଭିଭୂମି ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କେନିଆର ପ୍ରତିନିଧି ଡୋଡୋ ମକୁଆ କହିଛନ୍ତି, କୃଷି କ୍ଷେତ୍ରରେ ଭାରତ ଦ୍ରୁତ ବିକାଶ କରୁଛି। ପାରମ୍ପରିକ କୃଷି ଅଭିବୃଦ୍ଧି ମାଧ୍ୟମରେ ଭାରତ ଏକ ବଳକା ଖାଦ୍ୟର ଦେଶ ହେବା ସହ ଅନ୍ୟ ଦେଶକୁ ଖାଦ୍ୟ ଯୋଗାଣ କରିପାରୁଛି ବୋଲି ସେ କହିଛନ୍ତି। ଜାପାନର ପ୍ରତିନିଧି ସୋବ୍ରେନ୍ ବିଭିନ୍ନ କୃଷିଜାତ ଦ୍ରବ୍ୟ ଉତ୍ପାଦନ ଏବଂ ରପ୍ତାନୀ କରିବାରେ ଭାରତର ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପାରମ୍ପରିକ ବ୍ୟବସ୍ଥା ଓ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ଭାରତ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାରତ ଏକ ସୁଦୃଢ଼ କୃଷିକ୍ଷେତ୍ର ସହିତ ଖାଦ୍ୟବଳକା ଦେଶର ମାନ୍ୟତା ପାଇଛି। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନ ମାଧ୍ୟମରେ କ୍ଷୁଧା ଏବଂ ପୁଷ୍ଟିହୀନତା ସମସ୍ୟାର ସମାଧାନ କରିବାରେ ଭାରତ ନିଜର ଅଭିଜ୍ଞତାକୁ ଉପଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆସାମର ମୋରିଗାଓଁରେ ଟାଟା ସେମିକଣ୍ଡକ୍ଟର ୟୁନିଟ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କାରଖାନା ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି 27,000 କୋଟି ଟଙ୍କା ବିନିଯୋଗରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯାଉଛି। ଏହାଦ୍ୱାରା 15,000 ପ୍ରତ୍ୟକ୍ଷ ଏବଂ ପ୍ରାୟ 13,000 ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବୃହତ୍ ସେମିକଣ୍ଡକ୍ଟର ପ୍ଲାଣ୍ଟରୁ ଦୈନିକ 4,83,00,000 ଚିପ୍ ଉତ୍ପାଦିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଉତ୍ପାଦିତ ଚିପ୍କୁ ଇଜାନ ଯୋଗାଯୋଗ ଏବଂ ନେଟ୍ୱର୍କ ଭିଭିଭୂମିରେ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଗତ ଫେବୃୟାରୀ 29 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆସାମର ମୋରିଗାଓଁରେ ଟାଟା ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ନେଇ ଅନୁମୋଦନ କରାଯାଇଥିଲା। ଆଗାମୀ 8 ବର୍ଷ ମଧ୍ୟରେ ଭାରତର 20% ଅଞ୍ଚଳକୁ ଜୈବିକ କୃଷି ଅଧୀନରେ ସାମିଲ କରିବ ବୋଲି ନୀତି ଆୟୋଗ ସଦସ୍ୟ ତଥା ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ପ୍ରଫେସର ରମେଶ ଚାନ୍ଦ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା 32ତମ ଆନ୍ତର୍ଜାତିକ ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ପ୍ରଫେସର ଚାନ୍ଦ ଆକାଶବାଣୀ ସମ୍ଭାଦକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପ୍ରାକୃତିକ ଏବଂ ଜୈବିକ କୃଷିରେ ବିଜ୍ଞାନକୁ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି। ଏହା ଉତ୍ପାଦକତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ଭଗବତୀନଗର ଯାତ୍ରୀନିବାସ ମୂଳ କ୍ୟାମ୍ପରୁ ଆଜି 1,112 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। 40 ବାହନରେ ସେମାନେ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରେ 910 ଜଣ ପୁରୁଷ, 169 ଜଣ ମହିଳା, 31 ଜଣ ସାଧୁ ଏବଂ 12 ଜଣ ସାଧ୍ୱୀ ଅଛନ୍ତି। ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ 204 ଜଣ ବାଲତାଲ ମୂଳ କ୍ୟାମ୍ପ ଏବଂ 908 ଜଣ ପେହେଲଗାଓଁ ମୂଳ କ୍ୟାମ୍ପ ଦେଇ ଯାତ୍ରା କରୁଛନ୍ତି। କେରଳ ଭୂସ୍କଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସକାଳୁ ପ୍ରଭାବିତ ଅଞ୍ଚଳରେ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ୍ କ୍ୟାମ୍ପ ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ କହିଛନ୍ତି ଖୁବ୍ ଶୀଘ୍ର ପ୍ରଭାବିତ ଲୋକଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯିବ। 10,000 ଅଧିକ ଲୋକ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବା ସେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇପାରିନଥିବା ମୃତଦେହଗୁଡ଼ିକର ଡିଏନ୍ଏ ସଂଗ୍ରହ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏଥର ପ୍ୟାରିସ୍ ଅଲମ୍ପିକ୍ ସମ୍ପର୍କିତ କିଛି ଖବର। ମହିଳା 25 ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ମନୁ ଭାକଡ଼ ଚତୁର୍ଥ ସ୍ଥାନରେ ରହିଛନ୍ତି। ମାତ୍ର 1 ପଏଣ୍ଟ ବ୍ୟବଧାନରେ ସେ ତୃତୀୟ ଅଲମ୍ପିକ୍ସ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ମହିଳା 10 ମିଟର ଏୟାର ପିସ୍ତଲ ଏକକ ଏବଂ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ମନୁ ଭାକଡ଼ 2 ବ୍ରୋଞ୍ ପଦକ ହାସଲ କରିଛନ୍ତି। ମହିଳା ତୀରନ୍ଦାଜ ପ୍ରତିଯୋଗିତାରେ ଦୀପିକା କୁମାରୀଙ୍କର ଅଭିଯାନ ଶେଷ ହୋଇଛି। କ୍ୱାର୍ଟର ଫାଇନାଲ୍ରେ ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କଠାରୁ 4-6 ସେଟ୍ରେ ପରାସ୍ତ ହୋଇଛନ୍ତି। ସେହିଭଳି ଭଜନ କୌର ଗତକାଲି ମହିଳା ଏକକ ବର୍ଗ ପି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ମଧ୍ୟ ପରାଜିତ ହୋଇଛନ୍ତି। ମହିଳା ସ୍କିଟ୍ ସୁଟିଂ ପ୍ରତିଯୋଗିତାରେ ମାହେଶ୍ୱରୀ ଚୌହାନ ଗତକାଲି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଦିନରେ ମୋଟ 71 ପଏଣ୍ଟ ସ୍କୋର କରି 8ମ ସ୍ଥାନରେ ରହିଛନ୍ତି। ଏହି ପର୍ଯ୍ୟାୟର ଆଉ 2 ରାଉଣ୍ଡ ମୁକାବିଲା ଆଜି ଅନୁଷ୍ଠିତ ହେବ। ପ୍ରଥମ 6 ସ୍ଥାନରେ ସ୍ଥାନିତ ହେଲେ ମାହେଶ୍ୱରୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବେ। ପୁରୁଷ 72 କିଲୋଗ୍ରାମ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ନିଶାନ୍ତ ଦେବ ପରାସ୍ତ ହୋଇଛନ୍ତି। ମେକ୍ସିକୋର ଆଲଭାରେଜ ଆଲସୋଙ୍କ ନିକଟରୁ 4-1 ପଏଣ୍ଟରେ ହାରିଯାଇଛନ୍ତି। ପୁରୁଷ ହକି ପ୍ରତିଯୋଗିତାରେ ଆଜି ଭାରତ ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 5 ମ୍ୟାଚ୍ରେ 3 ବିଜୟ, 2 ଲେଖାଏଁ ପରାଜୟ ଏବଂ ଡ୍ର ସହ 10 ପଏଣ୍ଟ ପାଇ ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ଭାରତ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି କଲମ୍ବୋର ପ୍ରେମଦାସ ଷ୍ଟାଡିୟମ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ରେ ଆଗୁଆ ରହିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍ଟି ଅମୀମାଂସିତ ଭାବେ ଶେଷ ହୋଇଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ରାଜଭବନ ସହିତ ସାଧାରଣ ଲୋକଙ୍କ ସମ୍ପର୍କ ବୃଦ୍ଧି ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକ ଅଦାଲତ ନ୍ୟାୟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି, କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଭାରତର କୃଷି ସମ୍ଭାବନା ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞଙ୍କ ପ୍ରଶଂସା ଏବଂ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି କଲମ୍ବୋଠାରେ ହେବ ଅନୁଷ୍ଠିତ। ସମ୍ବାଦ ଶେଷ ହେଲା।